ओम शांति। 21/5/2025 प्रातः मुरली मिठे बच्चे, तुम आत्मा मानकर स्नेह एकमात्र बाबा सहित रही। बाबा तुम मान आत्मा सहित स्नेह रखा शिखाई, शरीर सहित नुहे। प्रश्न, क्यों पुरुषार्थरे ही माया विघ्न पकाउछि, माया जित हेबार उपाय कौन? उत्तर, तुम्हें पुरुषार्थ करुछ कि मु बाबा को मने पकाई निजर पाप को किपरि भस्म करिबे, तेणु एही जोगरे ही मायार विघ्न पड़ी थाए। बाबा तालीम दाता होई तुमको माया जित हेबार उपाय बताउछन्ते, तुम्हें से ही तालीम दाता चिन्ह तांको मने पकाइले खुशी रे भी रहिब, पुरुषार्थ मध्य करि चालिब, सेवा मध्य बहुत करिब एवं मायाजित मध्य होई जिव। गीत, इस पाप की दुनिया से। ओम शांति। आत्मिक संतान माने गीत सुनिले एहार अर्थ को मध्य बुझिले, दुनिया रे केही भी एही गीतर अर्थ को बुझो नाहंती। पिला माने जानिछंती जे आम आत्मा मानंकर स्नेह परमपिता परमात्मा को सहित रहिछे, आत्मा निजर पिता परमपिता परम आत्मा को डाकुछे। स्नेह आत्मा सहित रहिछे ना शरीर सहित, एबे बाबा सिखाउछन्ते वास्तवरे स्नेह आत्मा सहित रहिबा उचित। शरीर तो समाप्त होई जीव, स्नेह तो आत्मा रे ही रहिछे। एबे बाबा बुझाउछन्ते तुमर स्नेह परमात्मा बाबांक सहित रहिबा उचित, शरीर सहित नुहे। आत्मा ही निजर पिता को डाकुछि एवं कहुछि आम मानंको पुण्य आत्मा मानंकर दुनिया को नेई चालो। तुमे माने जानिछो आमे पाप आत्मा थिलु, एबे पुण्य आत्मा हेबाकु जाउछो। बाबा तुमको जुक्तिर सहित पुण्य आत्मा करुछन्ते, बाबा बुझाइबे तेबे तो पिलामानंको अनुभव हेबो एवं बुझिबे आमे बाबांको द्वारा बाबांको स्मृति रे पवित्र बा पुण्य आत्मा हेउछु। जोग बल द्वारा ही आमर पाप भस्म हेउछे, बाकी गंगा स्नान आदि रे कोनोसी पाप धोई हुए नहीं। मनुष्य माने गंगा रे स्नान करी थांती, शरीर रे माटी बोली हुंती, किंतु एहा द्वारा कोनोसी पाप तो धोई हुए नहीं। आत्मार पाप केवल जोग बल द्वारा ही धोई हुई थाए, आत्मार मैला सफा होई थाए। ए कथा तो पिला मानंकु ही जणा अछि एवं निश्चय मध्य अछि जे आमे बाबांको स्मरण कले आमर पाप भस्म होई जीव। जदि ए कथारे निश्चय अछि तेबे पुरुषार्थ मध्य करिबा उचित ना, किंतु एही पुरुषार्थ रही माया विघ्न पकाई थाए। बलवान सहित माया मध्य भल भावरे बलवान होई लढ़ई करी थाए, दुर्बल मानंकर सहित कि लढ़ई करिबो? तेबे पिला मानंकु सर्वदा एही ख्याल रखिबाकु हेबो, आमको माया जीत जगत जीत हेबाकु पड़िबो। माया जीते जगत जीत्र अर्थ को मध्य केही बुझु नाहंती। एबे तुम संतान मानंकु बुझा जाउछि तुमे किपरि माया उपरे विजय प्राप्त करिबो, माया मध्य समर्थ अटे ना। तुम मानंकु मध्य एबे उस्ताद मिलिछंती, सही उस्ताद को मध्य कुश्चित केही केही क्रमानुसारे जानिछंती। जिए जानिछंती तांकु खुशी रहुछि, पुरुषार्थ मध्य निजे करुछंती, सेवा मध्य खूब करुछंती। अमरनाथ को बहुत लोक जाई थांती, एबे समस्ते कहुछंती विश्वरे शांति किपरि हेबो। तुमे माने समस्तंकु सिद्ध करी कहुछ जे सत्य जुगरे किपरि सुख शांति थिला, जेतेबेले सारा विश्वरे शांति थिला, लक्ष्मी नारायणकर राज्य थिला, आउ कोनोसे धर्म न थिला। आजिको 5000 वर्ष पूर्वे सत्य जुग थिला, पूर्णी सृष्टि को तो निश्चय चक्र लगाइबाकु हेबो। चित्र रे तुमे माने बिल्कुल स्पष्ट भावे बुझाउछ, कल्प पूर्वे मध्य एही परि चित्र तयारी करिथिलो। दिन कु दिन उन्नति होई चालीछि, केउठी केउठी पिला माने चित्र रे तिथि तारीख लेखिबाकु भूली जाइछन्ती। लक्ष्मी नारायणकर चित्र रे तिथि तारीख निश्चय रहिबा दरकार। तुम मानंक बुद्धि रे एबे रहिछि जे आमे स्वर्गवासी थिलु, एबे पुणी हेबाकु जाउछु। तेबे जिए जेते पुरुषार्थ करिबे सिए सेते उच्च पद पाइबे। एबे बाबांको द्वारा तुमे ज्ञानर अधिकारी होउछ, भक्ति एबे समाप्त हेबाकु जाउछे। सत्य जुग त्रेता जुगरे कोन भक्ति रहिबो कि, ताहा परे अधा कल्प पर्यंत भक्ति मार्ग चली थाए। ए कथा मध्य ଏବେ ତୁମେମାନେ ବୁଝିପାରୁଛ। ଅଧା କଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ। ସାରା ଖେଳ ତୁମ ଭାରତବାସୀମାନଙ୍କ ଉପରେ ଆଧାରିତ। 84 ଜନ୍ମର ଚକ୍ର ଭାରତରେ ହିଁ ହେଉଛେ। ଭାରତ ହିଁ ଅବିନାଶୀ ଖଣ୍ଡ ଅଟେ। ଏ କଥା ମଧ୍ୟ ଆଗରୁ କଣ ଜଣାଥିଲା କି? ଲକ୍ଷ୍ମୀ ନାରାୟଣଙ୍କୁ ଗଡ୍ ଗଡେଜ ଅର୍ଥାତ୍ ଭଗବାନ ଭଗବତୀ ବୋଲି କହିଥାନ୍ତି। ସେମାନଙ୍କର ପଦ କେତେ ଉଚ୍ଚ ଏବଂ ପାଠ ମଧ୍ୟ କେତେ ସହଜ। ଏହି 84 ଜନ୍ମର ଚକ୍ରକୁ ପୁରା କରି ଏବେ ପୁଣି ଆମେ ଫେରି ଯାଉଛୁ। 84 ଜନ୍ମର ଚକ୍ର କହିବା ଦ୍ୱାରା ବୁଦ୍ଧି ଉପରକୁ ଚାଲି ଯାଇଥାଏ। ଏବେ ତୁମମାନଙ୍କର ବ୍ରହ୍ମ ଲୋକ, ସୂକ୍ଷ୍ମ ଲୋକ, ସ୍ଥୂଳ ଲୋକ ସବୁ କଥା ମନେ ଅଛି। ଆଗରୁ କଣ ଜାଣିଥିଲ କି ସୂକ୍ଷ୍ମ ଲୋକ କଣ? ଏବେ ତୁମେ ଜାଣୁଛ ସେଠାରେ କିପରି ମୁଭିରେ କଥାବାର୍ତ୍ତା କରିଥାନ୍ତି। ମୁଭି ବାଇସ୍କୋପ ମଧ୍ୟ ବାହାରିଥିଲା, ତେଣୁ ତୁମମାନଙ୍କୁ ଏ କଥା ବୁଝାଇବାକୁ ସହଜ ହେଉଛି। ସାଇଲେନ୍ସ ମୁଭି ଟକି। ତୁମେମାନେ ଏବେ ସବୁ ଜାଣିଛ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ସାରା ଚକ୍ର ତୁମମାନଙ୍କ ବୁଦ୍ଧିରେ ରହିଛି। ତୁମମାନଙ୍କୁ ଗୃହସ୍ଥ ବ୍ୟବହାରରେ ରହି ଏହି ଚିନ୍ତା ଲାଗି ରହୁ କି ଆମକୁ ପବିତ୍ର ହେବାକୁ ପଡିବ। ବାବା ବୁଝାଉଛନ୍ତି ତୁମେମାନେ ଘର ଗୃହସ୍ଥରେ ରହି ମଧ୍ୟ ଏହି ପୁରୁଣା ଦୁନିଆରୁ ମମତା ତୁଟାଇ ଦିଅ। ପିଲାଛୁଆମାନଙ୍କର ଦାୟିତ୍ୱ ଭଲେ ନିଅ, କିନ୍ତୁ ବୁଦ୍ଧି ବାବାଙ୍କ ଆଡକୁ ରହୁ। କହିଥାନ୍ତି ନା ହାତରେ କାମ କର, ବୁଦ୍ଧି ବାବାଙ୍କ ଆଡକୁ ରହୁ। ପିଲାମାନଙ୍କୁ ଖୁଆଅ ପିଆଅ, ସ୍ନାନ କରାଅ, କିନ୍ତୁ ବୁଦ୍ଧିରେ ବାବାଙ୍କର ତ ସ୍ମୃତି ରହୁ। କାରଣ ତୁମେମାନେ ଜାଣିଛ ଆତ୍ମା ଉପରେ ପାପର ବୋଝା ବହୁତ ରହିଛି, ସେଥିପାଇଁ ବୁଦ୍ଧି ବାବାଙ୍କ ସହିତ ଲାଗି ରହୁ। ସେହି ପ୍ରେମିକକୁ ବହୁତ ବହୁତ ସ୍ମରଣ କରିବାକୁ ହେବ। ସଚ୍ଚା ପ୍ରେମିକ ବାବା ତୁମ ସମସ୍ତ ଆତ୍ମାମାନଙ୍କୁ କହୁଛନ୍ତି ମୋତେ ମନେ ପକାଅ। ଏହି ପାଠ ମଧ୍ୟ ଏବେ ଚାଲୁଛେ, ପୁଣି 5000 ବର୍ଷ ପରେ ଚାଲିବ। ବାବା କେତେ ସହଜ ଯୁକ୍ତି ବତାଉଛନ୍ତି, ଏଥିରେ କୌଣସି କଷ୍ଟ ନାହିଁ। କେହି ଯଦି କହିବେ ମୁଁ ତ ଏହା କରିପାରିବି ନାହିଁ, ମୋତେ ବହୁତ କଷ୍ଟ ଲାଗୁଛି, ଯୋଗର ଯାତ୍ରା ବହୁତ ମୁସ୍କିଲ ଲାଗୁଛି, ଆରେ ତୁମେ ବାବାଙ୍କୁ ମନେ ପକାଇ ପାରିବ ନାହିଁ? ବାବାଙ୍କୁ କଣ ଭୁଲିବା ଉଚିତ କି? ବାବାଙ୍କୁ ତ ଭଲ ଭାବରେ ସ୍ମରଣ କରିବାକୁ ହେବ, ତେବେ ଯାଇ ବିକର୍ମ ବିନାଶ ହେବ ଏବଂ ତୁମେମାନେ ସଦା ସୁସ୍ଥ ହୋଇଯିବ, ନଚେତ ହୋଇପାରିବ ନାହିଁ। ତୁମକୁ ଗୋଟିଏ ମାତ୍ର ବହୁତ ଭଲ ରାୟ ମିଳୁଛି, ଏକମାତ୍ର ଔଷଧ ରହିଥାଏ ନା? ମୁଁ ଗ୍ୟାରେଣ୍ଟି ଦେଉଛେ ଏହି ଯୋଗ ବଳ ଦ୍ୱାରା ତୁମେ 21 ଜନ୍ମ ପାଇଁ କେବେ ରୋଗୀ ହେବ ନାହିଁ। ସେଥିପାଇଁ କେବଳ ବାବାଙ୍କୁ ମନେ ପକାଅ। ଏହା କେତେ ସହଜ ଉପାୟ! ଭକ୍ତି ମାର୍ଗରେ ମଧ୍ୟ ମନେ ପକାଉଥିଲେ, କିନ୍ତୁ ସେତେବେଳେ ବାବାଙ୍କର ପରିଚୟ ନଥିଲା। ଏବେ ବାବା ବୁଝାଉଛନ୍ତି ତୁମେମାନେ ଜାଣିଛ ଆମେ କଳ୍ପ ପୂର୍ବରୁ ମଧ୍ୟ ଆପଣଙ୍କର ପାଖକୁ ଆସିଥିଲୁ, ପୁରୁଷାର୍ଥ କରିଥିଲୁ। ଏ କଥା ପକ୍କା ନିଶ୍ଚୟ ହୋଇଯାଇଛି। ଆମେ ହିଁ ରାଜ୍ୟତ୍ୱ କରିଥିଲୁ, ଯାହାକି ହରାଇ ଦେଇଛୁ। ଏବେ ପୁଣି ବାବା ଆସିଛନ୍ତି, ତେଣୁ ତାଙ୍କଠାରୁ ରାଜ୍ୟ ଭାଗ୍ୟ ନେବାକୁ ହେବ। ବାବା କହୁଛନ୍ତି ମୋତେ ମନେ ପକାଅ ଏବଂ ରାଜ୍ୟତ୍ୱକୁ ମନେ ପକାଅ, ମନମନା ଭବ, ତେବେ ଅନ୍ତିମ ସ୍ମୃତି ଅନୁସାରେ ତୁମର ଗତି ହୋଇଯିବ। ଏବେ ନାଟକ ପୂରା ହେବାକୁ ଯାଉଛି, ଘରକୁ ଫେରିଯିବାକୁ ହେବ। ବାବା ସମସ୍ତଙ୍କୁ ନେଇଯିବା ପାଇଁ ଆସିଛନ୍ତି, ଯେପରି ବର ବଧୂକୁ ନେବା ପାଇଁ ଆସିଥାଏ। କନ୍ୟା ବହୁତ ଖୁସି ହୋଇଥାଏ, ମୁଁ ମୋ ଶାଶୁ ଘରକୁ ଯାଉଛି। ତୁମେ ସମସ୍ତେ ମଧ୍ୟ ଏକମାତ୍ର ରାମଙ୍କର ସୀତା ଅଟ। ରାମ ହିଁ ତୁମକୁ ରାବଣ ଜେଲରୁ ମୁକୁଳାଇ ନେଇଯାଉଛନ୍ତି। ମୁକ୍ତିଦାତା କେବଳ ଜଣେ, ଯିଏକି ରାବଣ ରାଜ୍ୟରୁ ମୁକ୍ତ କରୁଛନ୍ତି। କହୁଛନ୍ତି ମଧ୍ୟ ଏହା ରାବଣ ରାଜ୍ୟ ଅଟେ, କିନ୍ତୁ ଏ କଥାକୁ ଯଥାର୍ଥ ରୂପେ କେହି ବୁଝୁନାହାନ୍ତି। ଏବେ ପିଲାମାନଙ୍କୁ ବୁଝାଇ ଦିଆଯାଉଛି, ଅନ୍ୟମାନଙ୍କୁ ବୁଝାଇବା ପାଇଁ ବହୁତ ଭଲ ଭଲ ପଏଣ୍ଟ ମଧ୍ୟ ଦିଆଯାଉଛି। ବାବା ବୁଝାଉଛନ୍ତି ଏ କଥା ଲେଖିଦିଅ ଯେ କଳ୍ପ ପୂର୍ବ ଭଳି ବ୍ରହ୍ମାଙ୍କ ଦ୍ୱାରା ବିଶ୍ୱରେ ଶାନ୍ତି ସ୍ଥାପନ କେବଳ ବାବା ହିଁ କରୁଛନ୍ତି, ବ୍ରହ୍ମାଙ୍କର ଦ୍ୱାରା ସ୍ଥାପନା ହେଉଛି। ଯେତେବେଳେ ବିଷ୍ଣୁଙ୍କର ରାଜ୍ୟ ଥିଲା ସେ ସମୟରେ ବିଶ୍ୱରେ ଶାନ୍ତି ଥିଲା ନା? ବିଷ୍ଣୁ ହିଁ ଲକ୍ଷ୍ମୀ ନାରାୟଣ ଥିଲେ ଏ କଥାକୁ ମଧ୍ୟ କେହି ବୁଝୁନାହାନ୍ତି। ବିଷ୍ଣୁ ଏବଂ ଲକ୍ଷ୍ମୀ ନାରାୟଣ ଏବଂ ରାଧା କୃଷ୍ଣ ଅଲଗା ଅଲଗା ଭାବୁଛନ୍ତି। ଏବେ ତୁମେମାନେ ବୁଝୁଛ, ସ୍ୱଦର୍ଶନ ଚକ୍ରଧାରୀ ମଧ୍ୟ ତୁମେ ହିଁ ଅଟ। ଶିବ ବାବା ଆସି ଏବେ ଏହି ସୃଷ୍ଟି ଚକ୍ରର ଜ୍ଞାନ ଦେଉଛନ୍ତି। ତାଙ୍କ ଦ୍ୱାରା ତୁମେମାନେ ମଧ୍ୟ ମାଷ୍ଟର ଜ୍ଞାନ ସାଗର ହେଉଛ। ତୁମେମାନେ ଜ୍ଞାନ ନଦୀ ଅଟ ନା? ଇଏ ତ ପିଲାମାନଙ୍କର ହିଁ ନାମ ଅଟେ। ଭକ୍ତି ମାର୍ଗରେ ମନୁଷ୍ୟ କେତେ ସ୍ନାନ ଆଦି କରିଥାନ୍ତି, କେତେ ଏଣେ ତେଣେ ବୁଲିଥାନ୍ତି, ବହୁତ ଦାନ ପୁଣ୍ୟ ଆଦି କରିଥାନ୍ତି। ସାହୁକାର ମାନେ ତ ବହୁତ ଦାନ କରିଥାନ୍ତି, ସ୍ୱର୍ଣ୍ଣ ମଧ୍ୟ ଦାନ କରିଥାନ୍ତି। ତୁମେମାନେ ମଧ୍ୟ ଏବେ ବୁଝିପାରୁଛ ଆମେ କେତେ ଏଣେ ତେଣେ ବୁଲୁଥିଲେ। ବାସ୍ତବରେ ଆମେ କୌଣସି ହଟଯୋଗୀ ତ ନୁହେଁ, ଆମେ ତ ରାଜଯୋଗୀ ଅଟୁ। ପବିତ୍ର ଗୃହସ୍ଥ ଆଶ୍ରମର ଥିଲୁ, ପୁଣି ରାବଣ ରାଜ୍ୟରେ ଅପବିତ୍ର ହେଲୁ। ଡ୍ରାମା ଅନୁସାରେ ବାବା ପୁଣି ଗୃହସ୍ଥ ଧର୍ମର ସ୍ଥାପନା କରୁଛନ୍ତି, ଯାହାର ସ୍ଥାପନା ଆଉ କେହି କରିପାରିବେ ନାହିଁ। ମନୁଷ୍ୟମାନେ ତୁମକୁ କହୁଛନ୍ତି କି ସମସ୍ତେ ପବିତ୍ର ରହିଲେ ଦୁନିଆ କିପରି ଚାଲିବ। ତେବେ ସେମାନଙ୍କୁ କୁହ, ଏବେ ସବୁ ସନ୍ନ୍ୟାସୀମାନେ ପବିତ୍ର ରହୁଛନ୍ତି, ତେବେ କ'ଣ ଦୁନିଆ ବନ୍ଦ ହୋଇଯାଇଛି କି? ଆରେ, ସୃଷ୍ଟି ଏତେ ବଢିଗଲାଣି, ଖାଇବା ପାଇଁ ଶସ୍ୟ ମଧ୍ୟ ନାହିଁ, ପୁଣି ସୃଷ୍ଟି କ'ଣ ବଢାଇବ? ଏବେ ତୁମେ ଜାଣିଛ, ବାବା ଆମ ସମ୍ମୁଖରେ ହାଜିର ନାଜିର ଅର୍ଥାତ୍ ଉପସ୍ଥିତ ଅଛନ୍ତି, କିନ୍ତୁ ତାଙ୍କୁ ଏହି ଆଖି ଦ୍ୱାରା ଦେଖି ହୁଏ ନାହିଁ, କେବଳ ବୁଦ୍ଧି ଦ୍ୱାରା ଜାଣି ହୁଏ। ବାବା ଆମ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି, ଆମ ସମ୍ମୁଖରେ ହାଜିର ନାଜିର ଅଛନ୍ତି। ଯେଉଁମାନେ ବିଶ୍ୱ ଶାନ୍ତିର କଥା କହୁଛନ୍ତି, ତାଙ୍କୁ ତୁମେ କୁହ ଯେ ବିଶ୍ୱରେ ଶାନ୍ତିର ସ୍ଥାପନା ତ ଦାତା ବାବା କରାଉଛନ୍ତି, ସେଥିପାଇଁ ହିଁ ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ। 5000 ବର୍ଷ ପୂର୍ବେ ମଧ୍ୟ ବିନାଶ ହୋଇଥିଲା, ଏବେ ମଧ୍ୟ ଏହି ବିନାଶ ସମ୍ମୁଖରେ ରହିଛି, ପୁଣି ବିଶ୍ୱରେ ଶାନ୍ତି ହୋଇଯିବ। ଏବେ ତୁମମାନଙ୍କର ବୁଦ୍ଧିରେ କେବଳ ଏ କଥା ହିଁ ରହିଛି, ଏ କଥା ଦୁନିଆରେ କେହି ବି ଜାଣିନାହାନ୍ତି। ଏଭଳି କେହି ନାହାନ୍ତି ଯାହାଙ୍କର ବୁଦ୍ଧିରେ ଏ କଥା ଥିବ। ତୁମେ ଜାଣିଛ, ସତ୍ୟଯୁଗରେ ସାରା ବିଶ୍ୱରେ ଶାନ୍ତି ଥିଲା, ଏକମାତ୍ର ଭାରତ ଭୂଖଣ୍ଡ ବ୍ୟତୀତ ଦ୍ୱିତୀୟ କୌଣସି ଭୂଖଣ୍ଡ ନଥିଲା, ପଛରେ ଅନ୍ୟ ଭୂଖଣ୍ଡ ସବୁ ହେଲା। ଏବେ କେତେ ସବୁ ଭୂଖଣ୍ଡ ରହିଛେ, ଏବେ ଏହି ଖେଳର ମଧ୍ୟ ସମାପ୍ତି ହେବ। ସମସ୍ତେ ଏ କଥା ମଧ୍ୟ କହୁଛନ୍ତି, ଭଗବାନ ନିଶ୍ଚୟ ଥିବେ, କିନ୍ତୁ ଭଗବାନ କିଏ ଏବଂ କେଉଁ ରୂପରେ ଆସିଥାନ୍ତି ଏ କଥା ଜାଣିନାହାନ୍ତି। ଶ୍ରୀକୃଷ୍ଣ ତ ଭଗବାନ ହୋଇପାରିବେ ନାହିଁ, ନା କୌଣସି ପ୍ରେରଣା ଦ୍ୱାରା ଅଥବା ଶକ୍ତି ଦ୍ୱାରା କାମ ହୋଇପାରିବ କରାଇପାରିବେ। ବାବା ତ ସବୁଠାରୁ ପ୍ରିୟ ଅଟନ୍ତି, ତାଙ୍କଠାରୁ ଏବେ ବର୍ଷା ମିଳୁଛି, ବାବା ହିଁ ସ୍ୱର୍ଗର ସ୍ଥାପନା କରୁଛନ୍ତି। ତେବେ ନିଶ୍ଚିନ୍ତ ପୁରୁଣା ଦୁନିଆର ବିନାଶ ମଧ୍ୟ ସିଏ ହିଁ କରାଇବେ। ତୁମେ ଜାଣିଛ, ସତ୍ୟଯୁଗରେ ଏହି ଲକ୍ଷ୍ମୀ ନାରାୟଣର ରାଜ୍ୟ ଥିଲା, ସତ୍ୟଯୁଗରେ ଏହି ଲକ୍ଷ୍ମୀ ନାରାୟଣ ଥିଲେ, ଏବେ ପୁଣି ନିଜେ ପୁରୁଷାର୍ଥ କରି ସେହିପରି ହେଉଛନ୍ତି। ନିଶା ରହିବା ଦରକାର ନା? ସେମାନେ ଭାରତରେ ହିଁ ରାଜତ୍ୱ କରୁଥିଲେ ଏବଂ ଶିବ ବାବା ହିଁ ତାଙ୍କୁ ରାଜ୍ୟ ଦେଇଥିଲେ। ଏପରି କୁହାଯିବ ନାହିଁ ଯେ ଶିବ ବାବା ରାଜତ୍ୱ କରିଯାଇଛନ୍ତି, ନା, ସେ ଭାରତକୁ ରାଜ୍ୟ ଦେଇ ଯାଇଥିଲେ। ଲକ୍ଷ୍ମୀ ନାରାୟଣ ରାଜତ୍ୱ କରୁଥିଲେ ନା, ପୁଣି ବାବା ସେହି ରାଜ୍ୟ ଦେବାକୁ ଆସିଛନ୍ତି। କହୁଛନ୍ତି, ମିଠା ମିଠା ସନ୍ତାନମାନେ ତୁମେ ମୋତେ ମନେ ପକାଅ ଏବଂ ଚକ୍ରକୁ ମନେ ପକାଅ, ତୁମେମାନେ ହିଁ 84 ଜନ୍ମ ନେଉଛ। ଯଦି କେହି କମ୍ ପୁରୁଷାର୍ଥ କରୁଛନ୍ତି, ତେବେ ବୁଝିନିଅ ଇଏ କମ୍ ଭକ୍ତି କରିଛନ୍ତି। ଯେଉଁମାନେ ଅଧିକ ଭକ୍ତି କରିଛନ୍ତି, ସେମାନେ ପୁରୁଷାର୍ଥ ମଧ୍ୟ ଅଧିକ କରିବେ। ବାବା କେତେ ସ୍ପଷ୍ଟ ଭାବରେ ବୁଝାଉଛନ୍ତି, କିନ୍ତୁ ବୁଦ୍ଧିରେ ରହିବା ଦରକାର। ତୁମର କାମ ହେଉଛି ପୁରୁଷାର୍ଥ କରାଇବା, ଯଦି କମ୍ ଭକ୍ତି କରିଥିବେ ତେବେ ଯୋଗ ଲାଗିବ ନାହିଁ, ବାବାଙ୍କର ଶିବ ବାବାଙ୍କର ସ୍ମୃତି ବୁଦ୍ଧିରେ ରହିବ ନାହିଁ। ବାବା କହୁଛନ୍ତି, କେବେ ବି ପୁରୁଷାର୍ଥରେ ଥଣ୍ଡା ହେବା ଉଚିତ ନୁହେଁ, ମାୟାକୁ ପହେଲମାନ ଦେଖି ହାର୍ଟଫେଲ୍ ହେବା ଉଚିତ ନୁହେଁ, ମାୟାର ତୋଫାନ ତ ବହୁତ ଆସିବ। ଏ କଥା ମଧ୍ୟ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଆତ୍ମା ହିଁ ସବୁକିଛି କରୁଛି, ଶରୀର ତ ସମାପ୍ତ ହୋଇଯିବ, ଆତ୍ମା ବାହାରିଗଲେ ଶରୀର ମାଟି ହୋଇଯିବ, ତାହା ତ ପୁଣି ମିଳିବ ନାହିଁ, ତେଣୁ ତାକୁ ମନେ ପକାଇ କାନ୍ଦିବାର ଫାଇଦା କ'ଣ? ସେହି ଜିନିଷ ପୁଣି କ'ଣ ମିଳିବ କି? ଆତ୍ମା ତ ଯାଇ ଅନ୍ୟ ଏକ ଶରୀର ଧାରଣ କରିଥାଏ। ଏବେ ତୁମେ କେତେ ବଡ଼ ରୋଜଗାର କରୁଛ, ତୁମର ହିଁ ଜମା ହେଉଛି, ବାକି ସମସ୍ତଙ୍କର ଜମା ହେଉନାହିଁ। ବାବା ହେଉଛନ୍ତି ଭୋଳା ବେପାରୀ, ସେଥିପାଇଁ ତୁମକୁ ଚାଉଳ ମୁଠି ବଦଳରେ ଏକୋଇଶ ଜନ୍ମ ପାଇଁ ମହଲ ଦେଉଛନ୍ତି, ତେବେ କେତେ ସୁଧ ଦେଉଛନ୍ତି? ତୁମକୁ ଯେତେ ଦରକାର ଭବିଷ୍ୟତ ପାଇଁ ଜମା କର, କିନ୍ତୁ ଏପରି ନୁହେଁ ଅନ୍ତିମ ସମୟରେ ଆସି କହିବ ମୋର ଜମା କର, ତେବେ ସେ ସମୟରେ ନେଇ କ'ଣ କରିବି? ମୁଁ କ'ଣ ଅନାଡ଼ି ଅର୍ଥାତ୍ ବୋକା ବେପାରୀ କି? କାମରେ ଆସିବ ହିଁ ନାହିଁ ଏବଂ ସୁଧ ଭରି କରି ଦେବାକୁ ପଡ଼ିବ। ଏପରି ଅନ୍ତିମ ସମୟରେ ଦେଉଥିବା ଆତ୍ମାମାନଙ୍କର ନେବି ନାହିଁ। ତୁମକୁ ଚାଉଳ ମୁଠାଏ ବଦଳରେ ଏକୋଇଶ ଜନ୍ମ ପାଇଁ ମହଲ ମିଳିଯାଉଛି, ତ କେତେ ସୁଧ ମିଳୁଛି? ବାବା କହୁଛନ୍ତି, ମୁଁ ହେଉଛି ନମ୍ବର ୱାନ୍ ଭୋଳା। ଦେଖ, ତୁମକୁ ବିଶ୍ୱର ରାଜ୍ୟ ତ ଦେଉଛି, ତୁମେମାନେ କେବଳ ମୋର ହୋଇ ସେବା କର। ବାବା ଭୋଳାନାଥ, ତେଣୁ ତାଙ୍କୁ ସମସ୍ତେ ସ୍ମରଣ କରୁଛନ୍ତି। ଏବେ ତୁମେମାନେ ଜ୍ଞାନ ମାର୍ଗରେ ଅଛ, ତେଣୁ ବାବାଙ୍କର ଶ୍ରୀମତରେ ଚାଲି ବାଦଶାହୀ ରାଜତ୍ୱ ନିଅ। ଏ କଥା ମଧ୍ୟ କହୁଛନ୍ତି କି ବାବା, ଆମେ ରାଜତ୍ୱ ନେବା ପାଇଁ ଆସିଛୁ, ତାହା ପୁଣି ସୂର୍ଯ୍ୟବଂଶୀରେ। ଆଚ୍ଛା, ତୁମର ମୁଖ ମିଠା ହେଉ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ଶ୍ରୀମତ ଅନୁସାରେ ଚାଲି ରାଜପଦ ନେବାକୁ ହେବ, ଚାଉଳ ମୁଠାଏ ଦେଇ ଏକୋଇଶ ଜନ୍ମ ପାଇଁ ମହଲ ନେବାକୁ ହେବ, ଭବିଷ୍ୟତ ପାଇଁ ଧନ ଜମା କରିବାକୁ ପଡ଼ିବ। ଦୁଇ ନମ୍ବର ପଏଣ୍ଟ, ଗୃହସ୍ଥ ବ୍ୟବହାରରେ ରହି ଏହି ପୁରୁଣା ଦୁନିଆରୁ ମମତ୍ୱ ତୁଟାଇ ସମ୍ପୂର୍ଣ୍ଣ ପାବନ ହେବାକୁ ପଡ଼ିବ। ସବୁ କିଛି କରି ମଧ୍ୟ ବୁଦ୍ଧି ବାବାଙ୍କ ସହିତ ଲାଗି ରହୁ। ପରଦାନ, ମାନସିକ ଶୁଭ ଭାବନା ଦ୍ୱାରା ପରସ୍ପରକୁ ଆଗକୁ ବଢ଼ାଉଥିବା ବିଶ୍ୱ କଲ୍ୟାଣକାରୀ ଭବ। ଯଦି କେହି କିଛି ଭୁଲ କର୍ମ କରୁଛେ, ତେବେ ତାକୁ ପରବଶ ମନେ କରି ଦୟାର ଦୃଷ୍ଟି ରଖି ପରିବର୍ତ୍ତନ କର, କୌଣସି ଆଲୋଚନା କର ନାହିଁ। ଯଦି କେହି କୌଣସି ସମସ୍ୟା ରୂପୀ ପଥର ନିକଟରେ ଅଟକି ଯାଉଛି, ତେବେ ତୁମର କାମ ହେଲା ତାକୁ ଅତିକ୍ରମ କରି ଚାଲିଯିବା, ବା ତାକୁ ମଧ୍ୟ ସାଥୀ କରି ଅତିକ୍ରମ କରାଇଦେବା। ସେଥିପାଇଁ ସମସ୍ତଙ୍କର ବିଶେଷତାକୁ ଦେଖ, ଦୋଷ ଦୁର୍ବଳତା ଗୁଡ଼ିକୁ ତ୍ୟାଗ କରି ଚାଲ। ଏବେ ଆଉ କାହାକୁ ବି ବାଣୀ ଦ୍ୱାରା ସାବଧାନ କରିବାର ସମୟ ନାହିଁ, ବରଂ ମନର ଶୁଭ ଭାବନା ଦ୍ୱାରା ପରସ୍ପରର ସହଯୋଗୀ ହୋଇ ଆଗକୁ ବଢ଼ି ଚାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢ଼ାଇ ଚାଲ, ତେବେ କୁହାଯିବ ବିଶ୍ୱ କଲ୍ୟାଣକାରୀ। ସ୍ଲୋଗାନ, ଯଦି ଦୃଢ଼ ସଂକଳ୍ପ ରୂପୀ ବେଲ୍ଟ ବାନ୍ଧି ରଖିଥିବ, ତେବେ କେବେ ବି ନିଜର ସିଟ୍ର ଅପସେଟ୍ ଅର୍ଥାତ୍ ଏପଟ ସେପଟ ହେବ ନାହିଁ। ଅବ୍ୟକ୍ତ ଇସାରା, ପ୍ରତ୍ୟକ୍ଷତାର ସୂର୍ଯ୍ୟ ଯେତେବେଳେ ଉଦୟ ହେବ, ସେତେବେଳେ ପବିତ୍ରତାର ଜ୍ୟୋତି ଚତୁର ଦିଗରେ ପ୍ରଜ୍ୱଳିତ କରିବ। ଯେପରି ଦୁନିଆର ଲୋକମାନେ ଜ୍ୟୋତି ପ୍ରଜ୍ୱଳିତ କରି ଚାରିଆଡ଼େ ପରିକ୍ରମା କରୁଛନ୍ତି, ସେହିପରି ତୁମେମାନେ ମଧ୍ୟ ପବିତ୍ରତାର ଜ୍ୟୋତି ଚତୁର ଦିଗରେ ଜାଗ୍ରତ କରିଦିଅ। ତେବେ ଯାଇ ସମସ୍ତେ ବାବାଙ୍କୁ ଦେଖିପାରିବେ ଏବଂ ଜାଣିପାରିବେ ତୁମର ପବିତ୍ରତାର ଜ୍ୟୋତି ଯେତିକି ଅଚଳ ଅଟଳ ହୋଇଥିବ, ସେତିକି ସହଜରେ ସମସ୍ତେ ବାବାଙ୍କୁ ଜାଣିପାରିବେ ଏବଂ ପବିତ୍ରତାର ଜୟ ଜୟକାର ହେବ। ଓମ୍ ଶାନ୍ତି।